ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖିଆ ଖବର। 18 ନମ୍ବର ଲୋକସଭାର ପହିଲା ଅଧିବେଶନ ନା ବା କାଲିଠାନୁ ହେବା ମୂଲ। ଆଜିଠାନୁ ଦୁଇଦିନିଆ କେନ୍ଦୁଝର ଗସ୍ତଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ତାରିଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ଲାଗି 50 କୋଟି ଟଙ୍କା କଲେ ମଞ୍ଜୁର। ରାଜ୍ୟର ଡିସି ପଟା ପାଇଥିବା ହିତାଧିକାରୀମାନେ ପାଇବେ ସ୍ଥାୟୀ ପଟା, କହିଲେ ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ଆଉ ରାଜ୍ୟ ସ୍କୁଲମାନ ଆଇବାକାଲନୁ ସ୍ୱାଭାବିକ ଭାବେ ଚାଲବା। ଏଥର ପୁରା ଖବର। 18 ନମ୍ବର ଲୋକସଭାର ପହିଲା ଅଧିବେଶନ ଆଇବା କାଲିଠାନୁ ମୂଲ ହେବା। ଏ ଅଧିବେଶନ ସମୟଥି ନୂଆକରି ନିର୍ବାଚିତ ହୋଇଥିବାର ସଦସ୍ୟମାନେ ଶପଥ ଗ୍ରହଣ କରିବେ। ଅସ୍ଥାୟୀ ବାଚସ୍ପତି ନିଯୁକ୍ତ ହୋଇଥିବାର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବୀ ଶପଥ ପାଠ କରାବେ। ଆଇବା 26 ତାରିଖ ଦିନ ଲୋକସଭାର ବାଚସ୍ପତି ନିର୍ବାଚନ ହେବା। 27 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକେ ସମ୍ବୋଧନ କରିବେ। ରାଜ୍ୟସଭାର ଅଧିବେଶନ ଇ ମାସର 27 ତାରିଖନୁ ମୂଲ ହେବା। ଇନ ଜଣାଇ ଦିଆଯାଇପାରେ ଯେ ସଂସଦ ଅଧିବେଶନ ଆଇବା ମାସର 3 ତାରିଖ ତକ୍ ଚାଲବା। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ଋତୁରୁ ଆଜି ପହିଲା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଘଟଗାଁ ତାରିଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଲାଗି ଆଉ 50 କୋଟି ଟଙ୍କା ଘୋଷଣା କରିଥିଲେ। ଘଟଗାଁ ତାରିଣୀ ପୀଠକେ ଗୋଟିଏ ପର୍ଯ୍ୟଟନ ସ୍ଥଳ ଭାବେ କେନ୍ତା ମାନ୍ୟତା ମିଳିବା, ଏ ବାବଦେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍ ଯେ ସେ ଗୋଟିଏ ସାଧାରଣ ପରିବାରନୁ ଆସିଛନ୍, ହେଥିର୍ଲାଗି ଗରିବ ଲୋକକୁ ଚିହ୍ନବାର ଆର୍ ଗରିବମାନଙ୍କର ସମସ୍ୟା ଜାଣବାର୍ତି ତାଙ୍କର ଅସୁବିଧା ନାଇଁନ। ଖଣି ଖାଦାନ ବୈତରଣୀ ଆର୍ ମା ତାରିଣୀଙ୍କର ଆଶୀର୍ବାଦ କେନ୍ଦୁଝରକେ ସମୃଦ୍ଧ କରିଛେ। ଆଇବା ଦିନେ କେନ୍ଦୁଝରକେ ସୁନାର କେନ୍ଦୁଝର କରବାର୍ ଲାଗି ରାଜ୍ୟ ସରକାରଙ୍କର ପ୍ରଚେଷ୍ଟାର ହେବା ବୋଲି ସେ କହିଛନ୍। ସେ ଗସ୍ତ ସମୟଥି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କୁ ଦର୍ଶନ ଭିଲ୍ କରିଥିଲେ। ଆଇବାକାଲ ସେ ନିଜର ଗାଁ ରାଇକଲ ଗସ୍ତ କରିବେ। ଗାଁ ପାଖେ ଝୁମ୍ପୁରାନ ଗୋଟିଏ ରୋଡ୍ ଶୋ କରବାର ଉତରୁ ସେ ଭୁବନେଶ୍ୱର ଫେରିବେ ବୋଲିକରି ଜଣାପଡ଼ିଛେ। ପ୍ରକୃତିର ସୁରକ୍ଷା ଲକ୍ଷ୍ୟ ନେଇକରି ଭୁବନେଶ୍ୱରର ମିଶନ ଶକ୍ତି ଭବନଠାରେ ଆଜି ମାଆଙ୍କ ପାଇଁ ଗଛଟିଏ ରାଜ୍ୟସ୍ତରୀୟ ଅଭିଯାନ ମୂଲ ହୋଇଛି। ଉପମୁଖ୍ୟମନ୍ତ୍ରୀ ଆର୍ ମିଶନ ଶକ୍ତି ମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମଥି ଗୋଟିଏ ବଉଲ ଗଛ ଲଗାଇଥିଲେ। ଏତାର ଉତରୁ ଗୋଟିଏ ବୈଠକଥି ଅଧ୍ୟକ୍ଷତା କରିକରି ମୁଖ୍ୟମନ୍ତ୍ରୀ କହିଛନ୍ ଯେ ମିଶନ ଶକ୍ତି ଜିଲ୍ଲା ଆର୍ ବ୍ଲକସ୍ତରୀୟ ମହାସଂଘର ଲିଡର ଆର୍ ଅଲଗା ସହାୟକ ଷ୍ଟାଫ୍ମାନେ ଏ ଅଭିଯାନଥି ସାମିଲ ହୋଇଛନ୍। ଶ୍ରୀମତୀ ପରିଡ଼ା ମାଆମାନଙ୍କୁ ସମ୍ମାନ ଦେବାର ସହିତେ ସବୁଜ ଓଡ଼ିଶା ଗଠନ ଲକ୍ଷ୍ୟଥି ସବୁ ନାଗରିକଙ୍କୁ ନିଜର ମାଆମାନଙ୍କର ନାଁତି ଗଛ ଲଗାଇବାର ଲାଗି ତହକେଇଥିଲେ। ବିକଶିତ ଓଡ଼ିଶା ସପନ ପୂରା କରବାର୍ଥି ମିଶନ ଶକ୍ତିର ଭୂମିକା ଆର୍ ରାଜ୍ୟ ସାମାଜିକ ଆର୍ ଅର୍ଥନୀତିକ ବିପ୍ଳବ ଅଣାଯାଇପାରିଥିବାର ବୋଲିକରି ସେ କହିଥିଲେ। ରାଜ୍ୟ ଭିନ୍ ଭିନ୍ ଖାଇବାର ଦରବର ଦରଦାମ ବଢ଼ବାର ବାବଦେ ରାଜ୍ୟ ଯୋଗାଣ ଆର୍ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ସମୀକ୍ଷା କରିଛନ୍। ଖାଉଟିମାନଙ୍କୁ ସୁଲଭ ଆର୍ ଉଚିତ ମୂଲ୍ୟଥି ଖାଇବାର ଦରବ ଯୋଗାବାର ଲାଗି ପଦକ୍ଷେପ ନେବାର୍କେ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେବାର ସହିତେ ଅସାଧୁ ଉପେତି ବ୍ୟବସାୟ କରୁଥିବାର ବ୍ୟବସାୟୀମାନଙ୍କର ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକେ ନିର୍ଦ୍ଦେଶ ଦେଇଛନ୍। ସେଆଡ଼େ ଯୋଗାଣ ବିଭାଗର ଅଧିକାରୀମାନଙ୍କର ତରଫୁ ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ପୁରୀ ନ ଥିବାର ବଡ଼ ବଜାରମାନଙ୍କର ଯାଞ୍ଚ କରାଯାଉଛି। ଇତାର ଛଡ଼ା ବିଭାଗ ତରଫୁ ଅତ୍ୟାବଶ୍ୟକ ଦରବର ଘିନାବିକା ଉପରେ ନଜର ରଖବାର ଲାଗି ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି। ଏନ୍ତା ଜିଲ୍ଲା ଯୋଗାଣ କର୍ମଚାରୀମାନଙ୍କୁ ଏ ବାବଦେ ବିବରଣୀ ପଠାବାର ଲାଗି ନିର୍ଦ୍ଦେଶ ଭିଲ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 30 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏଇଟା ତାଙ୍କର 111 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ଟି ପ୍ରଧାନମନ୍ତ୍ରୀ ଲୋକଙ୍କଠାନୁ ଏବେ 28 ତାରିଖ ତକ୍ ମତାମତ ଆହ୍ୱାନ କରିଛନ୍। ଏତାର ଛଡ଼ା ମାହାଲିଆ ଫୋନ୍ ନମ୍ବର 1800117800 ଡାଏଲ କରିକି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀ ରେକର୍ଡ କରାଇପାରିବେ। ଏ କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ବିଲ୍ ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ବିଲ୍ ଶୁଣାଯାଇପାରବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାତି ତାର ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ବଲପୁର ଗସ୍ତଥି ଆସିକରି ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ, ପାଟନେଶ୍ୱରୀ ଆର୍ ଅଲଗା ମନ୍ଦିରନ ଦର୍ଶନ କରିଥିଲେ। ଏତାର ଉତରୁ ସେ ଗୋଟିଏ ଶୋଭାଯାତ୍ରାଥି ସହର ପରିକ୍ରମା କରବାର ସହିତ ଖିଣାଠାନେ ବୀର ସୁରେନ୍ଦ୍ର ସାଏଙ୍କର ପ୍ରତିମୂର୍ତ୍ତିନ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଲାଗି ଦେଶ ବିଦେଶର ବିଶେଷଜ୍ଞମାନଙ୍କର ପରାମର୍ଶ ନିଆଯିବା ବୋଲିକରି ରାଜସ୍ୱର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଗସ୍ତ ସମିଆତି କହିଛନ୍। ସେ କହିଛନ୍ତି ଯେ ଓଡ଼ିଶାର ରାଜସ୍ୱ ସେବା କ୍ଷେତ୍ରରୁ ସେବା ଯୋଗାବାର ସହିତେ ଜିରୋ ଟଲରେନ୍ସ ନୀତି ଅନୁସରଣ କରାଯିବା। ସବୁ ନାଗରିକ ଯେନ୍ତା ରାଜସ୍ୱ ସେବା ପାଇବେ ସେ ଦିଗେ ବିଭାଗ କାମ କରିବା। ଡିସି ପଟା ପାଇଥିବା ରାଜ୍ୟର ସବୁ ହିତାଧିକାରୀମାନଙ୍କୁ ସ୍ଥାୟୀ ପଟା ଦିଆଯିବା। ଝାରସୁଗୁଡ଼ା ଜିଲ୍ଲାରୁ ଏହି କାମ ମୂଲ ହୋଇଛି। ହୀରାକୁଦ ରେଙ୍ଗାଲି ବାଗିର ଡ୍ୟାମ୍ମାନଙ୍କର ଲାଗି ଅଧିଗୃହୀତ ଜମିକେ ବିସ୍ଥାପିତମାନଙ୍କୁ ଫେରାବାର ଲାଗି ଯୋଜନା କରାଯିବା। ରାଜ୍ୟ ରକ୍ତ ଶିକୁଳି ଲାଗି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ ଚାଲିଛେ। ଏଟା ଏବେ ତିନି ତାରିଖ ତକ ଚାଲବା। ଏଥି ଭିନ୍ ଭିନ୍ ଜିଲ୍ଲାନୁ ରକ୍ତ ଶିକୁଳି ରୋଗର ନିରାକରଣ ଲାଗି ବ୍ୟାପକ ପ୍ରଚାର ପ୍ରସାର କରବାର ଉପରେ ଜୋର ଦିଆଯାଇଛେ। 2047 ରକ୍ତ ଶିକୁଳି ରୋଗର ପୂରାପୂରି ନିରାକରଣ ଲାଗି ସରକାର ଲକ୍ଷ୍ୟ ରଖିଛନ୍।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନେମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନେମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନେମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ। ଏଥିନିମନ୍ତେ ଧ୍ୟାନ ଦିଅନ୍ତୁ, ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନେମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନେମିଆ ହୋଇପାରେ, ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନେମିଆର ବିନାଶ କରନ୍ତୁ।
ମହାନ ରାଷ୍ଟ୍ରନାୟକ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ଆଜି ରାଜ୍ୟସ୍ତରୀୟ ବଳିଦାନ ଦିବସ ପାଳନ କରାଯାଉଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସତ୍ସଙ୍ଗ ବିହାର ପାସେ ଥିବା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ପ୍ରତିମୂର୍ତ୍ତିଥି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସହିତ ସ୍ମୃତିଚାରଣ କରିଥିଲେ। ଡକ୍ଟର ମୁଖାର୍ଜୀ ଭାରତ ଇତିହାସନୁ ଅବିସ୍ମରଣୀୟ ବ୍ୟକ୍ତିତ୍ୱ ଭାବେ ଆଦର ପାଉଥିବେ ବୋଲିକରି ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ କହିଛନ୍। ଶ୍ରୀ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ଭାରତ ଦଶାର ଦିଶାର ପରିବର୍ତ୍ତନର ମହାନ ନାୟକ ଭାବେ ଅଭିହିତ କରିଛନ୍। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ଆର୍ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆର୍ ଅଲଗା ସିଆନ୍ ସୁଜନମାନେ ଏହି କାର୍ଯ୍ୟକ୍ରମଟି ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ବିଜେପି ତରଫୁ ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତିଙ୍କର ଅଧ୍ୟକ୍ଷତାରୁ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ସ୍ମୃତିଚାରଣ କରାଯାଇଥିଲା। ଦେଶର ଏକତାର ଅଖଣ୍ଡତା ଲାଗି ଡକ୍ଟର ମୁଖାର୍ଜୀ ଜୀବନସାରା ଉଦ୍ୟମ କରିଥିଲେ। ଏ ଅବସରରେ ମହାନଦୀର ଖଣି ଜଲେଶ୍ୱର ମନ୍ଦିରଠାରେ ଭିନ୍ ଭିନ୍ କିସମର ଗଛ ଲଗାଯାଇଥିଲା। ରାଜ୍ୟ ପାଗର ରାୟ ରକମ ବଦଳିଥିବାରୁ ଏବେ କାଲିଠାନୁ ସ୍କୁଲମାନଙ୍କେ ପାଠପଢ଼ା ସ୍ୱାଭାବିକ ଭାବେ ଚାଲବା ବୋଲିକରି ସ୍କୁଲ ଆର୍ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ଶିକ୍ଷା ବ୍ୟବସ୍ଥାତି ସଂସ୍କାର ଆଣବାର୍ ଲାଗି ସରକାର ସବୁ ପ୍ରକାରର ବ୍ୟବସ୍ଥା କରୁଛନ୍ ବୋଲିକରି ସେ କହିଛନ୍। ଏଣୁ ଜଣାଇ ଦିଆଯାଇପାରେ ଯେ ଗ୍ରୀଷ୍ମ ପ୍ରବାହକେ ନଜରତି ରଖିକରି ରାଜ୍ୟର ସବୁ ସରକାରୀ ବେସରକାରୀ ଅନୁଦାନ ପାଉଥିବା ସ୍କୁଲମାନଙ୍କୁ ରାଜ୍ୟ ସରକାର 21 ତକ ସକାଳୁ କରବାର୍ ଲାଗି ନିଷ୍ପତ୍ତି ନେଇଥିଲେ। କେତେଟା ଜିଲ୍ଲାନ ସମିଆତି ଜବର ଖରା ହେଉଥିବାରୁ ସ୍କୁଲ ବନ୍ଦ ରଖାଯାଇଥିଲା ଆର୍ କିଛି ଜିଲ୍ଲାନ ସ୍କୁଲ ସମିଆକେ ବଦଳାଯାଇଥିଲା। ନୂଆପଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟଠାରେ ନୂଆ ଅପରାଧ ଆଇନ ଉପରେ ଗୋଟିଏ କର୍ମଶାଳା ଆଜି ଅନୁଷ୍ଠିତ ହୋଇଥିଲା। ଏବେ 1 ଏହି ଆଇନ କାର୍ଯ୍ୟକାରୀ ହେବାରକେ ଯାଉଥିବାରୁ ଲୋକେ ଏ ବାବଦେ ଜାଣବାର ଦରକାର ବୋଲିକରି ଏସ୍ପି ଜି ରାଘବେନ୍ଦ୍ର ରେଡ୍ଡି କହିଥିଲେ। ଆଘର ଆଇନର ସଂଶୋଧନ ହେବାରୁ ନାଗରିକମାନଙ୍କୁ ନ୍ୟାୟ ପ୍ରଦାନ ଦିଗେ ଆର୍ ଅପରାଧ ନିୟନ୍ତ୍ରଣଟି ସହାୟତ ହେବା ବୋଲିକରି ଏସ୍ପି କହିଛନ୍। ସମ୍ବଲପୁର ଜିଲ୍ଲା ଧନକୌଡ଼ା, ବାମରା, କୁଚିଣ୍ଡା ଆର୍ ଜୁଜୁମୁରା ବ୍ଲକର 108 ଗାଁକେ ବାଲ୍ୟ ବିବାହ ମୁକ୍ତ ଗାଁ ଘୋଷଣା କରାଯାଇଛି। ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷଠାରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମଟି ଘୋଷଣା କରାଯାଇଥିବାର ସୂଚନା ଦିଆଯାଇଛି। ଆଗକେ ଜିଲ୍ଲାର ଅଲଗା ବ୍ଲକମାନଙ୍କର ଗାଁମାନଙ୍କୁ ଭିଲ୍ ବାଲ୍ୟ ବିବାହ ମୁକ୍ତ ଘୋଷଣା କରାବାର ଉପରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଜୋର ଦେଇଛନ୍। ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ସିଏମ୍ଓର ନୂଆ ଅତିରିକ୍ତ ସଚିବ ଭାବେ ଓଡ଼ିଶା ଅର୍ଥ ସେବାର ବରିଷ୍ଠ ଅଧିକାରୀ ଉମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି। ସେ ଏହାଦେ ଇସ୍ପାତ ଆର୍ ଖଣି ବିଭାଗନୁ ଅବସ୍ଥାପିତ ଅଛନ୍। ରାଜ୍ୟ ସରକାର ଗଲାକାଲି ଓଡ଼ିଶା ପ୍ରଶାସନିକ ଅଧିକାରୀ ଚିତ୍ରସେନ ରାଉତଙ୍କୁ ଭିଲ୍ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟନୁ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦେଇଥିଲେ। ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍କେ ଉନ୍ନତ କରାଯିବା ବୋଲିକରି ବିଧାୟକ ସରୋଜ କୁମାର ପ୍ରଧାନ କହିଛନ୍। ଷ୍ଟାଡିୟମ୍କେ ଯାଇଥିବା ରାସ୍ତାକେ ମରାମତି କରବାର୍ ଲାଗି ସେ ବୌଦ୍ଧ ଏନ୍ଏସି କର୍ତ୍ତୃପକ୍ଷଙ୍କ ସାଙ୍ଗେ ଆଲୋଚନା କରିଥିଲେ। ହେନ୍ତା ବୌଦ୍ଧ ସନ୍ତରଣାଗାରର ପରିଚାଳନା ବାବଦେ ଭିଲ୍ ସେ ଆଲୋଚନା କରିଥିଲେ। ଶେଷ ମୁଖ୍ୟ ଖବର ଫେରଘାଏ 18 ଲୋକସଭାର ପହଲା ଅଧିବେଶନ ଆଇବାକାଲିଠାନୁ ହେବା ମୂଲ। ଆଜିଠାରୁ 2 କେନ୍ଦୁଝର ଗସ୍ତଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ତାରିଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ଲାଗି 50 ଟଙ୍କା କଲେ ମଞ୍ଜୁର। ରାଜ୍ୟର ଡିସି ପଟା ପାଇଥିବାର ହିତାଧିକାରୀମାନେ ପାଇବେ ସ୍ଥାୟୀ ପଟା କହିଲେ ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଆଉ ରାଇଜେ ସ୍କୁଲମାନ ଆଇବା କାଲିଠାନୁ ସ୍ୱାଭାବିକ ଭାବେ ଚାଲବା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।